ఆకాశవాణి సంవాద పొడుచుంటే చందన్ ఘోష్ ముఖ్య సంవాద. దేశకు వికాశర ఏక నూతన శిఖరరే పహంచైవార ప్రతిశ్రుతిబద్ధత సహ కేంద్ర సర్కార్ కార్య కరుచంతి బోలి బీజేపీర వరిష్ఠ నేత తథా ప్రధానమంత్రి నరేంద్ర మోదీ మతవ్యక్త కరుచంతి. ఎన్టీఏ పక్షరు ఈజీసీ నెట్ జూన్ 2024 లాగి పంజీకరణ ప్రక్రియ ఆరంభ హోయిచి. గాజార దక్షిణాంచలరే ఇజ్రాయెల్ పక్షరు ఆకాశమార్గరు దుఇథర ఆక్రమణ ద్వారా 18 జణంకర మృత్యు హోయిచి. ఏబం ఐపీఎల్ క్రికెట్రే ఆ కిచి సమయ పరే ଚଣ୍ଡୀଗଡ଼ର ମହାରାଜ ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା ହେବ. ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶକୁ ବିକାଶର ଏକ ନୂତନ ଶିଖରରେ ପହଞ୍ଚାଇବାର ପ୍ରତିଶ୍ରତିବଦ୍ଧତା ସହ ତାଙ୍କ ସରକାର କାର୍ଯ୍ୟ କରୁଛନ୍ତି. ଆଜି ରାଜସ୍ଥାନର ଜାଲୋର ଲୋକସଭା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି. ଶ୍ରୀ ମୋଦି କହିଛନ୍ତି ମହିଳାମାନଙ୍କୁ ଏଲ୍ପିଜି ସଂଯୋଗର ସୁବିଧା ଯୋଗାଇ ଦେବା ସହିତ ଘରେ ଶୌଚାଳୟ ନିର୍ମାଣ ଲାଗି ସହାୟତା ପ୍ରଦାନ ଭଳି ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ଦ୍ୱାରା ଜନସାଧାରଣଙ୍କର ବିଶେଷକରି ମହିଳାଙ୍କର ଜୀବନଧାରଣ ସହଜ ହୋଇପାରିଛି. ଚଳିତ ଲୋକସଭା ନିର୍ବାଚନ ଲାଗି କଂଗ୍ରେସ କରିଥିବା ମେଣ୍ଟକୁ ଏକ ସୁବିଧାବାଦୀ ମେଣ୍ଟ ଭାବେ ଅଭିହିତ କରିବା ସହ ଏଭଳି ରାଜନୈତିକ ଦଳଗୁଡ଼ିକ ହାତରେ ଦେଶର ଶାସନଭାର ହସ୍ତାନ୍ତର ନ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି. ରାଜସ୍ଥାନରେ ଦେଖାଦେଇଥିବା ଜଳ ସମସ୍ୟା ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହି ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି. ରାଜ୍ୟରେ ପୂର୍ବ କଂଗ୍ରେସ ସରକାରର ଶାସନକାଳରେ ଅନେକଗୁଡ଼ିଏ ଜଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇ ନ ଥିବାରୁ ଏଭଳି ସ୍ଥିତି ଦେଖାଦେଇଛି ବୋଲି ସେ କହିଛନ୍ତି. ରାଜସ୍ଥାନ ସହ ତାଙ୍କର ପୁରୁଣା ଦିନର ସମ୍ପର୍କକୁ ମନେ ପକାଇ ଶ୍ରୀ ମୋଦି କହିଛନ୍ତି ଏପରିକି ସେ ଯେତେବେଳେ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ମଧ୍ୟ ଏଠାକାର ଜଳ ସମସ୍ୟାକୁ ସମାଧାନ କରିବା ଦିଗରେ ପ୍ରଚେଷ୍ଟା କରିଥିଲେ. ଜାଲୋର ସିରୋହୀ ଅଞ୍ଚଳରେ ପର୍ଯ୍ୟଟନର ବ୍ୟାପକ ସୁଯୋଗ ଥିବାରୁ ଏହି କ୍ଷେତ୍ରରେ ଅଧିକରୁ ଅଧିକ ଯୁବବର୍ଗଙ୍କୁ ନିଯୁକ୍ତ କରାଯିବା ସହିତ ସଂଯୋଗୀକରଣ ବ୍ୟବସ୍ଥାକୁ ସୁସଂହତ କରାଯିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି. ମତଦାନ ଏକ ଗର୍ବର ପ୍ରସଙ୍ଗ ହୋଇଥିବାରୁ ପ୍ରତ୍ୟେକ ମତଦାତା ଆଗାମୀ ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି. ଏହି ସଭାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଉପସ୍ଥିତ ଥିଲେ. ଜାଲୋର ଲୋକସଭା ଆସନରୁ ବିଜେପି ପକ୍ଷରୁ ଲିମ୍ବାରାମ ଚୌଧୁରୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ କଂଗ୍ରେସ ଏହି ଆସନ ଲାଗି ପ୍ରାର୍ଥୀ କରିଛି. ଆସନ୍ତା 26 ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ସମୟରେ ରାଜସ୍ଥାନରେ ମତଦାନ ଅନୁଷ୍ଠିତ ହେବ. ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ସ୍ଥିତି ନେଇ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାରକୁ ସମାଲୋଚନା କରିଛନ୍ତି. ଆଜି ଜାଲାଙ୍ଗୀର ନରସିଂହପୁରଠାରେ ଆୟୋଜିତ ଏକ ଜନସମାବେଶରେ ମୁର୍ଶିଦାବାଦ ଆସନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ଅବସରରେ ସେ ଏହା କହିଛନ୍ତି. ଶ୍ରୀ ସିଂ କହିଛନ୍ତି ସମଗ୍ର ପଶ୍ଚିମବଙ୍ଗରେ ବର୍ତ୍ତମାନ ଅରାଜକତା ଦେଖାଦେଇଛି. ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ଲାଗି କେନ୍ଦ୍ର ସରକାର ଅନେକଗୁଡ଼ିଏ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି ବୋଲି ସେ କହିଛନ୍ତି. ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଗତ 10 ବର୍ଷରେ ବିଜେପି ଏକ ସ୍ଥିର ସରକାର ଦେଇଥିବାରୁ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଓ 3 ତଲାକ ପ୍ରସଙ୍ଗ ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକର ସମାଧାନ ହୋଇପାରିଛି. ଆଜି ମହାରାଷ୍ଟ୍ରର ବୁଲଧାନା ଜିଲ୍ଲା ଅନ୍ତର୍ଗତ ସଂଗ୍ରାମପୁର ତାଲୁକାରେ ଆୟୋଜିତ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି. ବିଜେପି ସମର୍ଥିତ ମେଣ୍ଟ ପ୍ରାର୍ଥୀ ପ୍ରତାପ ରାଓ ଯାଦବଙ୍କ ସପକ୍ଷରେ ପ୍ରଚାର କରି ଶ୍ରୀ ନଡ୍ଡା ଗତ 1 ଦଶନ୍ଧି ମଧ୍ୟରେ ଏନ୍ଡିଏ ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା ସଫଳତା ଉପରେ ଆଲୋକପାତ କରିଛନ୍ତି. ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ କେନ୍ଦ୍ର ସରକାର ଦେଶର 5 କୋଟି ନାଗରିକଙ୍କୁ ପକ୍କା ଘର ଯୋଗାଇ ଦେବା ସହ ପାନୀୟ ଜଳ ବିଦ୍ୟୁତ୍ ସଂଯୋଗ ଭଳି ମୌଳିକ ସୁବିଧା ମଧ୍ୟ ଯୋଗାଇ ଦେଇଛନ୍ତି. ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଲୋକସଭା ନିର୍ବାଚନ ସମ୍ପର୍କିତ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ. ପଞ୍ଜାବର ଦଳୀୟ ବରିଷ୍ଠ ନେତାମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ. ନିର୍ବାଚନ କାର୍ଯ୍ୟରେ ମଧ୍ୟପ୍ରଦେଶର ପୁଲିସ୍ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଛତିଶଗଡ଼ର ବସ୍ତରଠାରେ ଓଲଟି ପଡ଼ିବା ଯୋଗୁଁ 9 ଜଣ ଆହତ ହୋଇଛନ୍ତି. ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି. ସମ୍ମୁଖରୁ ଆସୁଥିବା ଅନ୍ୟ ଏକ ଯାନକୁ ସମ୍ପୃକ୍ତ ଗାଡ଼ିର ଚାଳକ ରକ୍ଷା କରିବାକୁ ଯାଇ ଏଭଳି ଦୁର୍ଘଟଣା ଘଟିଥିବା ଜଣାଯାଇଛି. ଏ ଘଟଣା ସମ୍ପର୍କରେ ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କାର୍ଯ୍ୟ ଶେଷ କରି ବସ୍ତର ଜିଲ୍ଲାର ବିର୍ମିଲିଠାରୁ ମଧ୍ୟପ୍ରଦେଶ ଦ୍ୱିତୀୟ ବାଟାଲିୟନ୍ର ଯବାନମାନେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି କର୍ତ୍ତବ୍ୟସ୍ଥଳକୁ ଯାଉଥିବା ସମୟରେ ଏଭଳି ଅଘଟଣ ଘଟିଛି। ଗତ 19 ତାରିଖ ଦିନ ବସ୍ତର ଲୋକସଭା ଆସନ ଲାଗି ମତଦାନ କରାଯାଇଛି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ପକ୍ଷରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଜାତୀୟ ଯୋଗ୍ୟତା ପରୀକ୍ଷା ୟୁଜିସି ନେଟ୍ ଜୁନ୍ 2024 ଲାଗି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ଲିଙ୍କ୍ ମାଧ୍ୟମରେ ଜାତୀୟ ଯୋଗ୍ୟତା ପରୀକ୍ଷା ପାଇଁ ଆବେଦନ କରିପାରିବେ। ପଞ୍ଜୀକରଣ ପ୍ରକ୍ରିୟା ମେ 10 ତାରିଖ ପର୍ଯ୍ୟନ୍ତ ଉନ୍କକ୍ତ ରହିବ। ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାର ଶେଷ ତାରିଖ ମେ 11ରୁ 12 ତାରିଖ ପର୍ଯ୍ୟନ୍ତ ରହିଛି। ସେହିପରି ସଂଶୋଧନ ୱିଣ୍ଡୋ ମେ 13 ତାରିଖରେ ଉନ୍କକ୍ତ ହୋଇ 15 ତାରିଖରେ ବନ୍ଦ ହେବ। ୟୁଜିସିର ବିଜ୍ଞପ୍ତି ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀଙ୍କୁ ଜୁନିୟର ରିସର୍ଚ୍ଚ ଫେଲୋସିପ୍ ପ୍ରଦାନ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ଓ 83ଟି ବିଷୟରେ ପିଏଚ୍ଡିରେ ନାମଲେଖା ପାଇଁ ଆସନ୍ତା ଜୁନ୍ 16 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏଥିମଧ୍ୟରୁ ପ୍ରାର୍ଥୀମାନେ କେବଳ ଗୋଟିଏ ଆବେଦନ କରିପାରିବେ। ଏକାଧିକ ଆବେଦନ ଫର୍ମ ପୂରଣ କରିଥିବା ପ୍ରାର୍ଥୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟୁଜିସି କହିଛି। ଗତ 2023-24 ଆର୍ଥିକ ବର୍ଷରେ ଦେଶର ମୋଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ 19.58 ଲକ୍ଷ କୋଟି ଟଙ୍କା ହୋଇଛି। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା 17.7% ବୃଦ୍ଧି ପାଇଛି। 2022-23 ଆର୍ଥିକ ବର୍ଷରେ ମୋଟ୍ 16.64 କୋଟି ଟଙ୍କା ପ୍ରତ୍ୟକ୍ଷ ଟିକସ ଆଦାୟ ହୋଇଥିଲା। ବଜେଟ୍ ଆକଳନ ତୁଳନାରେ ମଧ୍ୟ ଏହା 7.4% ବୃଦ୍ଧି ପାଇ 1.35 ଲକ୍ଷ କୋଟି ଟଙ୍କା ଅଧିକ ଆଦାୟ ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ସେହିଭଳି ବ୍ୟକ୍ତିଗତ କର ପ୍ରଦାନ କ୍ଷେତ୍ରରେ 24.26% ବୃଦ୍ଧି ପାଇ 12.01 ଲକ୍ଷ କୋଟି ଟଙ୍କା ଆଦାୟ ହୋଇଛି। ଗତ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ କର ଫେରସ୍ତ ବାବଦରେ ସରକାର 3.79 ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହା ମଧ୍ୟ ଗତ 2022-23 ଆର୍ଥିକ ବର୍ଷ ତୁଳନାରେ 22.74% ଅଧିକ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଗାଜାର ଦକ୍ଷିଣାଞ୍ଚଳରେ ଇସ୍ରାଏଲ୍ ପକ୍ଷରୁ ଆକାଶମାର୍ଗରୁ ଦୁଇଥର ଆକ୍ରମଣ ହେବା ଦ୍ୱାରା 14 ଶିଶୁ ଓ 3 ମହିଳାଙ୍କ ସମେତ 18 ଜଣଙ୍କର ମୃତ୍ୟୁ ହୋଇଛି। ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଥମଥର ଆକ୍ରମଣ ଦ୍ୱାରା ଗୋଟିଏ ପରିବାରର 3 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ସେଥିମଧ୍ୟରେ 3 ବର୍ଷର ଜଣେ ଶିଶୁ ଅନ୍ତର୍ଭୁକ୍ତ। ପରେ ଦ୍ୱିତୀୟଥର ଆକ୍ରମଣରେ ଆଉ ଗୋଟିଏ ପରିବାରର 13 ଶିଶୁ ଓ 2 ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାର ସଂସଦରେ ଗାଜାଷ୍ଟ୍ରିପ୍ ଲାଗି ମାନବିକ ସହାୟତା ସକାଶେ $9 ବିଲିୟନ ସମେତ ଇସ୍ରାଏଲ୍କୁ $26.3 ବିଲିୟନ ସହାୟତା ଯୋଗାଇ ଦେବା ସମ୍ପର୍କିତ ପ୍ରସ୍ତାବ ପାରିତ ହେବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ସିମିଲପାଳ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲ ଅଞ୍ଚଳର କେତେକ ସ୍ଥାନରେ ନିଆଁ ଲାଗିଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୁଷ୍କ ପାଗ ଏବଂ ପ୍ରବଳ ତାତି ଯୋଗୁଁ ସେହି ଅଞ୍ଚଳରେ 31ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ କରାଯାଇଛି ବୋଲି ବନ ବିଭାଗ କହିଛି। ଯୁଦ୍ଧକାଳୀନ ଭିତ୍ତିରେ ତାହାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ବନ ବିଭାଗ କର୍ମଚାରୀ ଏବଂ ଅଗ୍ନି ନିର୍ବାପକ ସ୍କ୍ୱାଡ୍କୁ ସାମିଲ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ଜାରି ରହିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 222 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ୍ ଆୟର 36ଟି ବଲ୍ରୁ ସର୍ବାଧିକ 50 ରନ୍ ସଂଗ୍ରହ କରିଥିବା ବେଳେ ଫିଲ୍ ସଲ୍ଟ ମାତ୍ର 14ଟି ବଲ୍ରୁ 48 ରନ୍ କରିଥିଲେ। ସେହିଭଳି ରମଣଦୀପ ସିଂ 9ଟି ବଲ୍ରୁ 24 ରନ୍ ଓ ଆଣ୍ଡ୍ରି ରସେଲ୍ 27 ରନ୍ କରି ଅପରାଜିତ ଥିଲେ। ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ କ୍ୟାମେରନ୍ ଗ୍ରୀନ୍ ଓ ୟଶ୍ ଦୟାଲ୍ 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ଲୋକି ଫର୍ଗୁସନ୍ ଓ ମହମ୍ମଦ ସିରାଜ 1ଟି ଲେଖାଏଁ ୱିକେଟ୍ ନେଇଛନ୍ତି। 223 ରନ୍ ବିଜୟ ଲକ୍ଷ୍ୟର ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ଭାଦଟି ପ୍ରସ୍ତୁତ ହେବା ସମୟରେ 16 ଓଭରରେ 6 ୱିକେଟ୍ ହରାଇ 181 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ୱିଲ୍ସ ଜ୍ୟାକ୍ ସର୍ବାଧିକ 55 ରନ୍ ସଂଗ୍ରହ କରିଥିବା ବେଳେ ରଜତ ପଟିଦାର ମଧ୍ୟ 52 ରନ୍ କରିଥିଲେ। ଆଉ କିଛି ସମୟ ପରେ ଚଣ୍ଡୀଗଡ଼ର ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା ହେବ। ଦେଶକୁ ବିକାଶର ଏକ ନୂତନ ଶିଖରରେ ପହଞ୍ଚାଇବାର ପ୍ରତିଶ୍ରତିବଦ୍ଧତା ସହ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ବୋଲି ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଏନ୍ଟିଏ ପକ୍ଷରୁ ୟୁଜିସି ନେଟ୍ ଜୁନ୍ 2024 ଲାଗି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଚଣ୍ଡୀଗଡ଼ର ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା ହେବ। ସମ୍ବାଦ ଆଜି ପାଇଁ ଏତିକି।